ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢ଼ୁଛନ୍ ସୁପ୍ରୀତି ମିଶ୍ର। ଜୁହାର। ପହିଲା ମୁଖ୍ୟ ଖବର। ଓଡ଼ିଶା ଦେଶର ସମୃଦ୍ଧ ଐତିହ୍ୟର ପ୍ରତିଫଳନ କହିଲେ ପ୍ରଧାନମନ୍ତ୍ରୀ। ଭୁବନେଶ୍ୱରର 18 ନମ୍ବର ପ୍ରବାସୀ ଭାରତୀୟ ଦିବସ ସମାରୋହକୁ ଆନୁଷ୍ଠାନିକ ଭାବେ କଲେ ଉଦ୍ଘାଟନ। ଓଡ଼ିଶା ପହଞ୍ଚିଲେ ରାଷ୍ଟ୍ରପତି ପ୍ରବାସୀ ଭାରତୀୟ ଦିବସର ଉଦ୍ଯାପନୀ ସମାରୋହ ଆଇବା କାଏଲ ଦେବେ ଯୋଗ। ଯୁକ୍ତ 2 ପରୀକ୍ଷାର୍ଥୀ କପି ବନ୍ଦ କରିବା ଲାଗି ଗଠନ ହେବା ଜିଲ୍ଲାସ୍ତରୀୟ ସ୍କ୍ୱାଡ୍ ଆଉ ହକି ଇଣ୍ଡିଆ ଲିଗ୍ ଥି ଆଜ କଳିଙ୍ଗ ଲାନ୍ସର୍ସ ଆଉ ଟିମ୍ ଗୁନାସିକା ଭିତରେ ହେବା ମ୍ୟାଚ୍। ଏଥର ପୁରା ଖବର। ଓଡ଼ିଶା ଦେଶର ସମୃଦ୍ଧ ଐତିହ୍ୟର ପ୍ରତିଫଳନ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍। ଭୁବନେଶ୍ୱର ଜନତା ମଇଦାନଠାରେ 18 ନମ୍ବର ପ୍ରବାସୀ ଭାରତୀୟ ଦିବସ ସମାରୋହକୁ ଆଜି ଉଦ୍ଘାଟନ କରିକରି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍, ସାରା ପୃଥ୍ୱୀ ଯେତେବେଳେ ଖଣ୍ଡାର ବଲେ ସାମ୍ରାଜ୍ୟ ବଢ଼ଉଥିଲା ସେତିକି ବେଲକେ ସମ୍ରାଟ ଅଶୋକ ଓଡ଼ିଶା ମାଟିର ଶାନ୍ତିର ବାଟ ବାଛିଥିଲେ।
ओडिशा में कदम कदम पर हमारे हेरिटेज के दर्शन होते हैं। उदयगिरी खंडीगिरी की हिस्टोरिकल केव्स हो, कोणार्क का सूर्य मंदिर हो, ताम्रलिप्ति मणिकपटना और पलूर के 5 पोर्ट्स हो, ये देखकर हर कोई गौरव से भर उठता है। यही ओडिशा में धौली नाम का वो स्थान है जो शांति का बड़ा प्रतीक है।
ପ୍ରଧାନମନ୍ତ୍ରୀ ଆହୁରି କହିଛନ୍, ସେ ସବୁବେଳେ ପ୍ରବାସୀମାନଙ୍କୁ ଭାରତର ଦୂତ ବୋଲି କହିଆସିଛନ୍। ପ୍ରବାସୀ ଭାରତୀୟମାନେ ପ୍ରଧାନମନ୍ତ୍ରୀଙ୍କୁ ସାରା ଦୁନିଆନ ଗୌରବାନ୍ୱିତ ହେବାର ସୁଯୋଗ ଦେଇଛନ୍। ଆଜିର ଭାରତ ବିକାଶ ଆର୍ ଐତିହ୍ୟର ବାର୍ତ୍ତା ସଙ୍ଗେ ଆଗ୍କେ ବଢ଼ୁଛି। ଇଥି ପ୍ରବାସୀ ଭାରତୀୟମାନଙ୍କର ବଡ଼ ଭୂମିକା ରହିଛି। ନିଜର ସଂସ୍କୃତି ଆର୍ ପରମ୍ପରା ସଙ୍ଗେ ଯୋଡ଼ି ହେବାର୍କେ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇକରି ପ୍ରବାସୀ ଭାରତୀୟମାନଙ୍କର ସବୁ ଉଦ୍ୟମ ଭାରତର ବିକାଶ ଯାତ୍ରାକେ ଆହୁରି ବର୍କସ୍ କରବା ବୋଲି କହିଛନ୍। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଆହୁରି କହିଛନ୍, ଭାରତ ପୃଥିବୀର 3 ବଡ଼ ଅର୍ଥନୀତି ହେବାର୍କେ ଯାଉଛି।
ଭାରତ ଦୁନିଆ କି ଥର୍ଡ ଲାର୍ଜେଷ୍ଟ ଇକୋନୋମି ବନେଗା। ଭାରତ କି ସଫଳତା आज दुनिया देख रही है। आज जब भारत का चंद्रयान शिव शक्ति पॉइंट पर पहुंचता है तो हम सबको गर्व होता है।
ଇଏ ଉଦୟ ପ୍ରଧାନମନ୍ତ୍ରୀ ଥିମ୍ ପାଭିଲିୟନ ଉଦ୍ଘାଟନ କରିବାର ସହିତ ଦେଶର ଭିନ୍ ଭିନ୍ ପର୍ଯ୍ୟଟନସ୍ଥଳୀକେ ବୁଲ୍ବାର ଲାଗି ପ୍ରବାସୀ ଭାରତୀୟ ଏକ୍ସପ୍ରେସ୍ ଟ୍ରେନ୍ର ଶୁଭାରମ୍ଭ କରିଛନ୍। କାର୍ଯ୍ୟକ୍ରମଥି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ପ୍ରବାସୀ ଭାରତୀୟମାନଙ୍କୁ ଓଡ଼ିଶାର ପୁଞ୍ଜିନିବେଶ ଲାଗି ଆହ୍ୱାନ କରିଛନ୍। କାର୍ଯ୍ୟକ୍ରମଥି ତ୍ରିନିଦାଦ ଆଉ ତୋବାଗୋର ରାଷ୍ଟ୍ରପତି କ୍ରିଷ୍ଟିନ୍ କାର୍ଲା କାଙ୍ଗାଲୁ ଆଭାସୀ ଜରିଏ ମୁଖିଆ କୁନୁଆ ଭାବେ ଯୋଗ ଦେଇକରି ପ୍ରାଚୀନ ଭାରତର ମହାନ ଐତିହ୍ୟ ଆର୍ ପୃଥିକେ ଭାରତର ଦେନ୍ ବାବେ ପ୍ରଶଂସା କରିଥିଲେ। ଭାରତ ଆର୍ ତ୍ରିନିଦାଦ ଆଉ ତୋବାଗୋ ଭିତରେ ଶହଶହ ବଛର ପୁରୁଣା ଭାବି ସେଥିବି ସେ କହିଥିଲେ। ଉପରବେଲା ରେଲ ଆଉ ସୂଚନା ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପ୍ରବାସୀ ଭାରତୀୟମାନଙ୍କ ସାଙ୍ଗେ ବିକଶିତ ଭାରତ 2047 ବିଷୟ ଆଲୋଚନା କରିକରି କହିଛନ୍, ଓଡ଼ିଶାକେ ଗୋଟେ ଆଇଟି ହବ୍ ବନାଯିବା। ଇତାର ସହିତ ଶ୍ରୀ ବୈଷ୍ଣବ ଓଡ଼ିଶାନ ରେଲବାଇର ବିକାଶ ବାବଦେ ମୁଖ୍ୟମନ୍ତ୍ରୀଙ୍କ ସାଙ୍ଗେ ଆଲୋଚନା କରିଛନ୍ ଆର୍ କୁମ୍ଭମେଲା ଲାଗି ଓଡ଼ିଶାନ ସ୍ୱତନ୍ତ୍ର ଟ୍ରେନ୍ ଚଲାଯିବା ବୋଲି କହିଛନ୍। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ବେଲବୁଡ଼େ ଓଡ଼ିଶା ପହଞ୍ଚିଛନ୍। ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରନ ରାଷ୍ଟ୍ରପତି ପହଞ୍ଚିବାର ଉତ୍ତରୁ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ବମ୍ ପାଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ତାଙ୍କୁ ସ୍ୱାଗତ ଜଣାଇଥିଲେ। ଇତାର ଉତ୍ତରୁ ରାଷ୍ଟ୍ରପତି ରାଜଭବନ ଯାଇଛନ୍। ଆଇବାକାଲ ରାଷ୍ଟ୍ରପତି ଭୁବନେଶ୍ୱର ଜନତା ମଇଦାନଠାରେ ଚାଲିଥିବା ପ୍ରବାସୀ ଭାରତୀୟ ଦିବସର ଉଦ୍ଯାପନୀ ସମାରୋହଟି ଯୋଗ ଦେଇକରି ପ୍ରବାସୀ ଭାରତୀୟମାନଙ୍କୁ ସମ୍ମାନିତ କରିବାର କାର୍ଯ୍ୟକ୍ରମ ରହିଛି। ଦେଶୁ ଯକ୍ଷ୍ମା ରୋଗ ଦୂର କରବାର୍ ଲାଗି ଜେଲ୍ମାନ୍କେ 100 ଦିନିଆ ଯକ୍ଷ୍ମା ନିରାକରଣ ଅଭିଯାନ ଜୋରଦାର କରବାର୍କେ ସବୁ ରାଜ୍ୟ ଆଉ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କୁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ତରଫୁ ପରାମର୍ଶ ଦିଆଯାଇଛି। ଏଥିର୍ଲାଗି ଜେଲ୍ମାନ୍କେ ସ୍ୱାସ୍ଥ୍ୟ ଯାଞ୍ଚ ଶିବିର, ସୂଚନା, ଶିକ୍ଷା ଆଉ ଯୋଗାଯୋଗ କାର୍ଯ୍ୟକ୍ରମ ପ୍ରଦର୍ଶନ କରବାର୍ ଲାଗି ଚିଠି ଲେଖାଯାଇଛି। ସୁଧାର ଗୃହ ଆର୍ ଜେଲ୍ କର୍ମଚାରୀମାନଙ୍କ ଭିତରେ ଯକ୍ଷ୍ମା ରୋଗ ବାବଦେ ସଚେତନତା ସୃଷ୍ଟି କରବାର୍ ଲାଗି ବି ପରାମର୍ଶ ଦିଆଯାଇଛି। ଇତାର ଛଡ଼ା ସ୍ୱାସ୍ଥ୍ୟ ଆଉ ପରିବାର କଲ୍ୟାଣ ମନ୍ତ୍ରଣାଳୟ ତରଫୁ ଆଇବା 27 ଫେବୃଆରୀ 2 ତକ ନିଖ୍ୟ ଶପଥ ପାଠ ଲାଗି ଅନୁରୋଧ କରାଯାଇଛି। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଯୁକ୍ତ 2 ପରୀକ୍ଷାର୍ଥୀ କପି ବନ୍ଦ କରିବାର୍ ଲାଗି ଜିଲ୍ଲାସ୍ତରୀୟ ସ୍କ୍ୱାଡ୍ ଗଠନ ହେବା ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସିଏଚ୍ଏସ୍ସିର ଅଧ୍ୟକ୍ଷ ସୂଚନା ଦେଇଛନ୍। ଆଘନୁ ରାଜ୍ୟସ୍ତରୀୟ ସ୍କ୍ୱାଡ୍ ଗଠନ ହୋଇଥିଲା ଆଉ ଇଟା ଭିନ୍ ଭିନ୍ ଜିଲ୍ଲାଥି ପହଞ୍ଚି ନାଇପାରୁଥାଏ। ଗଲାବଛର ପରୀକ୍ଷାମୂଳକ ଭାବେ ମାଲକାନଗିରି, କୋରାପୁଟ ଆର୍ ନବରଙ୍ଗପୁର ଜିଲ୍ଲାନ ଇଟା ମୂଲ ହୋଇଥିଲା ଆର୍ ଇ ବଛର ଫି ଜିଲ୍ଲାନ ସ୍କ୍ୱାଡ୍ ମୁତୟନ ହେବେ ବୋଲି ପରିଷଦ ତରଫୁ କୁହାଯାଇଛି। ରାଇଜେ ଆଜ ସାମ୍ବ ଦଶମୀ ପାଳନ କରାଯାଉଛି। ଛୁଆମାନଙ୍କର ମଙ୍ଗଲ କାମନା କରବାର ସହିତ ନିରୋଗ ଆର୍ ଦୀର୍ଘ ଜୀବନ କାମନା କରିକିରି ମାମାନେ ଆଜ ସୂର୍ଯ୍ୟ ପୂଜା କରିଛନ୍। ଏ ଅବସରରେ କୋଣାର୍କନ ଖାସ କାର୍ଯ୍ୟକ୍ରମମାନ ହୋଇଯାଇଛି। ଭିନ୍ ଭିନ୍ ଅନୁଷ୍ଠାନ ତରଫ ଚନ୍ଦ୍ରଭାଗା ତୀର୍ଥ କ୍ଷେତ୍ରର ସୂର୍ଯ୍ୟ ଆଳତି ସହିତ କୋଣାର୍କ ସୌର ମହାଯଜ୍ଞ ଆର୍ ଚନ୍ଦ୍ରଭାଗା ତକ୍ ସୂର୍ଯ୍ୟ ରଥଯାତ୍ରା ହୋଇଛି। ପବିତ୍ର ସାମ୍ବ ଦଶମୀ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆର୍ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମାଜିକ ଗଣମାଧ୍ୟମ ଜରି ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍। ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବର 7 ନମ୍ବର ଦିନେ ଅକ୍ରୁରଙ୍କୁ ଗୋପପୁର ପ୍ରେରଣ, କଂସଙ୍କର ନଗର ଭ୍ରମଣ, ରାଜଦରବାରଥୀ ନ୍ୟାୟ ବିଚାର, କୁପିମାନଙ୍କର ଦହିବିକା, ରାଧାକୃଷ୍ଣଙ୍କର ନାବକିଲି, ଶଙ୍ଖଚୂଡ଼ ବଦ୍ଧ ଆର୍ ନନ୍ଦ ଦରବାରଥୀ ଭିନ୍ ଭିନ୍ କାର୍ଯ୍ୟକ୍ରମ ହୋଇଛି। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ରଜମୋହନ ଉଚ୍ଚ ବିଦ୍ୟାଳୟ ପରିସରର ସମଗ୍ର ଶିକ୍ଷା ତରଫ ଜିଲ୍ଲାସ୍ତରୀୟ ପ୍ରବାସୀ ଭାରତୀୟ ଦିବସ ପାଳିତ ହୋଇଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ଉଦ୍ଘାଟନୀ ଉତ୍ସବଟି କଳାହାଣ୍ଡି ଜିଲ୍ଲାପାଳ ସଚିନ ପାୱାର ମୁଖିଆ କୁନୁଆ ଭାବେ ଯୋଗ ଦେଇଥିଲେ। ଜିଲ୍ଲାର 13 ବ୍ଲକ୍ରୁ ଆସିଥିବା ଛାତ୍ରଛାତ୍ରୀମାନେ ଭିନ୍ ଭିନ୍ ପ୍ରତିଯୋଗିତାଟି ଭାଗ ନେଇଥିଲେ। ସେନ୍ତା ବୌଦ୍ଧ ଟାଉନ୍ହଲ୍ଠାରେ ସମଗ୍ର ଶିକ୍ଷା ବିଭାଗ ତରଫ ଜିଲ୍ଲାସ୍ତରୀୟ 18 ନମ୍ବର ପ୍ରବାସୀ ଭାରତୀୟ ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମଟି ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ମୁଖିଆ କୁନୁଆ ଭାବେ ଯୋଗ ଦେଇକରି ପ୍ରବାସୀ ଭାରତୀୟମାନଙ୍କର ଦେଶ ଲାଗି ରହିଥିବା ଅବଦାନ ବାବଦେ ଆଲୋଚନା କରିଥିଲେ। ବଲାଙ୍ଗୀର ଜିଲ୍ଲା ପୁଇଁତଲା ବ୍ଲକ ମହିମୁଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ଜିଲ୍ଲାସ୍ତରୀୟ ଜୁନିୟର ରେଡ୍କ୍ରସ୍ ତାଲିମ ଶିବିର ଉଦ୍ଘାଟିତ ହୋଇଯାଇଛି। 3 ଦିନ ଧରିକରି ହେବାରକେ ଥିବା ଏହି ଶିବିରକେ ବଲାଙ୍ଗୀର ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର ଯୋଗ ଦେଇକରି ରେଡ୍କ୍ରସ୍ ପତାକା ଉତ୍ତୋଳନ କରିକି ଉଦ୍ଘାଟନ କରିଥିଲେ। ବୌଦ୍ଧ ଜିଲ୍ଲାପାଳଙ୍କର କାର୍ଯ୍ୟାଳୟ ଶିଶୁଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ ହୋଇଯାଇଛି। ଏ ଅବସରରେ ଶିଶୁ ସୁରକ୍ଷା ଆର୍ ବାଲ୍ୟ ବିବାହ ନିରାକରଣ ସମୀକ୍ଷା ବୈଠକ ହୋଇଥିଲା। କାର୍ଯ୍ୟକ୍ରମଟି ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ଯୋଗ ଦେଇକରି ବ୍ୟାପକ ଜନସଚେତନତାର ସହିତ ଜିଲ୍ଲାର ଛୁଆମାନଙ୍କର ସୁରକ୍ଷା ଲାଗି ଭିନ୍ ଭିନ୍ ବିଭାଗ, ଏନ୍ଜିଓ ଆର୍ ଗଠିତ କମିଟିମାନଙ୍କୁ ଐତକା କ୍ରିୟାଶୀଲ ହେବାରକେ ନିର୍ଦ୍ଦେଶ ଦେଇଛନ୍। ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗରିପାଲି ବ୍ଲକ ବେହେରାମାଲ ପଞ୍ଚାୟତ କାର୍ଯ୍ୟାଳୟ ପରିସରର ଗୋଟିଏ ମେଗା ରକ୍ତଦାନ ଶିବିର ହୋଇଯାଇଛି। ସୁବର୍ଣ୍ଣପୁର ଡାକ୍ତରଖାନାରୁ ଡାକ୍ତରୀ ଦଳ ଆସିକରି ମୋଟ 60 ୟୁନିଟ୍ ରକ୍ତ ସଂଗ୍ରହ କରିଥିଲେ। ଶିବିରଟି 45 ଜଣ ପୁରୁଷ ଆର୍ 15 ଜଣ ମହିଳା ରକ୍ତଦାନ କରିଥିଲେ। ସୋନପୁରଠାରେ ଚାଲିଥିବା ସୁବର୍ଣ୍ଣ ଲୋକ ମହୋତ୍ସବ ଉଦ୍ଧାର ଜାତୀୟ ଶିକ୍ଷାନୀତି 2020 ଆଉ ଉଚ୍ଚଶିକ୍ଷା ବିଷୟ ଗୋଟିଏ ଆଲୋଚନାଚକ୍ର ଜିଲ୍ଲା ଗ୍ରନ୍ଥାଗାରଠାରେ ହୋଇଯାଇଛି। ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଡେପୁଟି ରେଜିଷ୍ଟ୍ରାର ଡକ୍ଟର ଉମାଶଙ୍କର ପତି ଆଉ ଲକ୍ଷ୍ମଣ ମିଶ୍ର ଆଲୋଚକ ଭାବେ ଯୋଗ ଦେଇଥିଲେ। ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କର ସମ୍ମିଳନୀ କୁଠାନ ସ୍ୱାସ୍ଥ୍ୟ ବିଭାଗ ତରଫ କନ୍ୟା ଭ୍ରୂଣ ହତ୍ୟା ନିରୋଧ ଆଇନର ଜିଲ୍ଲା ପରାମର୍ଶ କମିଟି ବୈଠକ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ଏଞ୍ଜେଲିନା ପ୍ରଧାନଙ୍କର ଅଧ୍ୟକ୍ଷତାରେ ହୋଇଥିବା ବୈଠକନ କନ୍ୟା ଭ୍ରୂଣ ହତ୍ୟା ଆଇନର କଡ଼ା ପାଳନ କରିବା ଲାଗି ତଦାରଖ କମିଟିମାନଙ୍କର ଜରିଏ ଅଲ୍ଟ୍ରାସାଉଣ୍ଡ କେନ୍ଦ୍ରମାନଙ୍କୁ ବରାବର ଯାଞ୍ଚ କରବାରକେ ପରାମର୍ଶ ଦିଆଯାଇଛି। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ୍ଠାରେ ବ୍ଲକ୍ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମରା 2025 ପାଳିତ ହୋଇଛି। ଉଦ୍ଘାଟନୀ ଉତ୍ସବଟି ଆଜି ସକାଳେ ଗୋଟିଏ ଶୋଭାଯାତ୍ରା ମାଣିକେଶ୍ୱରୀ ପୀଠକେ ଯାଇଥିଲା ଆର୍ ସେନୁ ମଶାଲ ଧରିକରି ବ୍ଲକ୍ କାର୍ଯ୍ୟାଳୟକେ ଆସିଥିଲା। ତାର୍ ଉତ୍ରୁ ମହୋତ୍ସବ ମୂଲ ହୋଇଥିଲା। କାର୍ଯ୍ୟକ୍ରମଟି ମୁଖିଆ କୁନୁଆ ହିସାବେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିଶାରୀ ଯୋଗ ଦେଇଥିଲେ। ହକି ଇଣ୍ଡିଆ ତରଫ ରାଉରକେଲା ଆର୍ ରାଞ୍ଚିନ ଚାଲିଥିବା ହକି ଇଣ୍ଡିଆ ଲିଗ୍ର ପୁରସ୍କାର ରାଶିକେ ବଢ଼ାଯାଇଛି। ପ୍ରତିଯୋଗିତାଟି ପୁରୁଷ ଆର୍ ମହିଳା ବର୍ଗଥି ମୋଟ 10 କୋଟି ଟଙ୍କା ପୁରସ୍କାର ଦିଆଯିବା। ପୁରୁଷ ବର୍ଗ ଚାମ୍ପିୟନ୍ ଦଲ୍କେ 3 କୋଟି ଆର୍ ମହିଳା ବର୍ଗ ଚାମ୍ପିୟନ୍ ଦଲ୍କେ 1,25,00,000 ଟଙ୍କା ପୁରସ୍କାର ଦିଆଯିବା ବୋଲି ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କି ସୂଚନା ଦେଇଛନ୍। ରାଉରକେଲା ବିର୍ସାମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ୍ଠାରେ ଚାଲିଥିବା ହକି ଇଣ୍ଡିଆ ଲିଗ୍ନ ବେଦାନ୍ତ କଳିଙ୍ଗ ଲାନ୍ସର୍ସ ଆର୍ ଟିମ୍ ଗୁନାସିକା ଭିତରେ ମ୍ୟାଚ୍ ହେବା। ରାତିର 8:15 ଖେଲ୍ ମୂଲ ହେବା। ଛାତ୍ରଛାତ୍ରୀମାନଙ୍କର ପରୀକ୍ଷା ଚିନ୍ତାକେ ଉତ୍ସବ ମାହୋଲଥି ବଦଲାବାରକେ ମୂଲ ହୋଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ପରୀକ୍ଷା ପେ ଚର୍ଚ୍ଚା 2025 କାର୍ଯ୍ୟକ୍ରମ ଲାଗି ପଞ୍ଜୀକରଣ ପ୍ରକ୍ରିୟା ଜୋରସୋରଥି ଚାଲିଛେ। କାର୍ଯ୍ୟକ୍ରମର 8 ନମ୍ବର ଖେପ୍ଥି ସାମିଲ ହେବାର୍ ଲାଗି ଏପତକ 2,79,00,000 ଅତକା ଛାତ୍ରଛାତ୍ରୀ, ଅଭିଭାବକ ଆର୍ ଶିକ୍ଷକ ପଞ୍ଜୀକୃତ ହୋଇଥିବା କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ତରଫ ସୂଚନା ଦିଆଯାଇଛି। ସେସେ ମୁଖିଆ ଖବର ଫେରଖାଏ। ଓଡ଼ିଶା ଦେଶର ସମୃଦ୍ଧ ଐତିହ୍ୟର ପ୍ରତିଫଳନ କହିଲେ ପ୍ରଧାନମନ୍ତ୍ରୀ। ଭୁବନେଶ୍ୱରର 18 ନମ୍ବର ପ୍ରବାସୀ ଭାରତୀୟ ଦିବସ ସମାରୋହକେ ଆନୁଷ୍ଠାନିକ ଭାବେ କଲେ ଉଦ୍ଘାଟନ। ଓଡ଼ିଶା ପହଞ୍ଚିଲେ ରାଷ୍ଟ୍ରପତି। ପ୍ରବାସୀ ଭାରତୀୟ ଦିବସର ଉଦ୍ଯାପନୀ ସମାରୋହଟି ଆଇବାକାଲି ଦେବେ ଯୋଗ। ଯୁକ୍ତ 2 ପରୀକ୍ଷାର୍ଥୀ କପି ବନ୍ଦ କରିବା ଲାଗି ଗଠନ ହେବା ଜିଲ୍ଲାସ୍ତରୀୟ ସ୍କ୍ୱାଡ୍ ଆଉ ହକି ଇଣ୍ଡିଆ ଲିଗ୍ଥି ଆଜ କଳିଙ୍ଗ ଲାନ୍ସର୍ସ ଆର୍ ଟିମ୍ ଗୋନାସିକା ଭିତରେ ହେବା ମ୍ୟାଚ୍। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।